ଓଡ଼ିଆର ମଉଳମଣି ଦେଖାରେ ତାର ତ୍ରିଭଙ୍ଗୀ ଠାଣି ନୀଳ ଆକାଶରେ ଉଡ଼େ ତା ନେତା ଦେଖି ପୁଣ୍ୟ ଲାଭେ ଛାର ପତିତ ହରିବୋଲା ତାଳେ କମ୍ପେ ଗଗନ କାଳିଆ ଜୀବନ ଜନ୍ମ ସ୍ଥାନ ତାର ଉପରେ ରଙ୍ଗରେ କିଏ ହବ ସରି ଆଷାଢ଼ ମାସର ଦ୍ୱିତୀୟ ତିଥିରେ ତା ନାମେ ପଡ଼ିବ ଦାଣ୍ଡରେ ହୁରି ଆଷାଢ଼ ମାସର ଦ୍ୱିତୀୟ ତିଥିରେ ତା ନାମେ ପଡ଼ିବ ଦାଣ୍ଡରେ ହୁରି ସ୍ନାନ କରିଣ ଜ୍ୱରେ ପଡ଼ିଥିଲେ ହୋଇଲେଣି ଏବେ ସମ୍ପୂର୍ଣ୍ଣ ସୁସ୍ଥ ନବଯୌବନ ତିନି ଦିଅଙ୍କର ଦେଖିଣ କରିବା ନେତ୍ର ପବିତ୍ର ପୁରସ୍ତମେ ରହି କାଟିଦେବା ରାତି ଜଣା ପଡ଼ିବନି ହେବ ପ୍ରଭାତ ନୀଳ ସାଗରରେ ବୁଡ଼ ପକାଇବା ଦେଖିବା ସୂରୁଜ ହେବେ ଉଦିତ ମୃଦଙ୍ଗ ଖଞ୍ଜଣି ଗିନିକୁ ଶଙ୍ଖ ବାଜି ଚୌଦିଗ ହବ କମ୍ପିତ ଚାଲ ଯିବାରେ ଜଗାର ଦର୍ଶନ କରି ଆଷାଢ଼ ମାସର ଦ୍ୱିତୀୟ ତିଥିରେ ତା ନାମେ ପଡ଼ିବ ଦାଣ୍ଡରେ ହୁରି ଆଷାଢ଼ ମାସର ଦ୍ୱିତୀୟ ତିଥିରେ ତା ନାମେ ପଡ଼ିବ ଦାଣ୍ଡରେ ହୁରି ଘୋଷ ପାଖେ ଭିଡ଼ ଅଧିକାଲ ଦେଖିବା ହଟିଆ କାଳିଆ ନାଟ ସିଧା ଯିବା ତାର ନାହିଁ ରେ ଜାତ କେ କଣେଇ ପଶିବ ହୁଡ଼ିବ ବାଟ ଆଗେ ତାଳ ଧ୍ୱଜ ପଛେ ନନ୍ଦୀ ଘୋଷ ମଝିରେ ଗଡ଼ିବ ଦେବୀଙ୍କ ରଥ ତିନି ରଥେ ତିନି ଡାହୁକ ବସିବେ ହାତେ ଧରିଥିବେ ଲହକା ବେତ ରଥ ଚାଲୁଥିବ ଘର ଘର ନାଦେ ନାରିକେଳ ଫିଙ୍ଗୁଥିବେ ଭକତେ ସତ ନିନାରେ ଯାଇକି ଆସିବେ ସେ ଫେରି ଆଷାଢ଼ ମାସର ଦ୍ୱିତୀୟ ତିଥିରେ ତା ନାମେ ପଡ଼ିବ ଦାଣ୍ଡରେ ହୁରି ଆଷାଢ଼ ମାସର ଦ୍ୱିତୀୟ ତିଥିରେ ତା ନାମେ ପଡ଼ିବ ଦାଣ୍ଡରେ ହୁରି ଆଷାଢ଼ ମାସର ଦ୍ୱିତୀୟ ତିଥିରେ ତା ନାମେ ପଡ଼ିବ ଦାଣ୍ଡରେ ହୁରି ଆଷାଢ଼ ମାସର ଦ୍ୱିତୀୟ ତିଥିରେ ତା ନାମେ ପଡ଼ିବ ଦାଣ୍ଡରେ ହୁରି।